ब्रो आकाश ब्रो
के अरे चैता ब
अरे ब्रो इट्स चेतन नॉट चैता
मो पार्टी रु कम
गाँ को आसला बेलू सकाल मु तते खोजुची तू आसिक मंदिर रे सोइचु काई कि ओ लिपि अरे तू बा पिला बेलू ता पछरे पड़िचु एबे जाई पठाई पाइलुनि
ओहो तू तो बाहर रहिलु सेठी पाठ साठ पढ़ी भल मनीष हलु तू गाँ कथा कौन जानवु कांड कांड
कांड कि कांड
शुणु लिपिर बड़ भाई मो भौणी को भल पाला मो भौणी मनरे भी तांको पई टिके भल पाइबा भाई गोटे बड़ आक्टर हवाक चाहूल मो बापा कहले हे ता फ्यूचर किसी ग्यारंटी ना से मो भौणी बाहर आउ गोटे जगह कर ସେବେଠୁ ତ ଭାଇ ଆମ ପଡ଼ିଆର ଉପରେ ରାଗିକି ପୁରା ନିଅ ଆଉ ସେଥିପାଇଁ ବା ଲିପି ଆଉ ମୁଁ ଏକାଠି ହେଇପାରୁନୁ
ଓ ଏତେ ସବୁ ହେଇଯାଇଛି
ଭଲ ହେଲୁ ଦଶଟା ହେଇଗଲା ଏ ରହ ମୁଁ ଆସେ
ଏରେ ତା ହାତ କେମିତି ଧରିଲୁ ତୁ, ତୋର ସାହସ କେମିତି ହେଲା? ହେ କ'ଣ ପଚାରୁଛୁ ପରା?
ରହିଯାଅ, ମୁଁ ବୁଝିପାରୁଛ ତମେ ମୋ ଉପରେ କୋଉ ପାଇଁ ରାଗିଛ, ହେଲେ ମୋ ରାଗ ତମେ ଏମାନଙ୍କ ଉପରେ କାହିଁ ସୁଝାଉଛ? ସେଦିନ ବାପା କହିଲେ ଯଦି ତାଙ୍କ ଇଚ୍ଛା ବିରୁଦ୍ଧରେ ମୁଁ ଆଉ କାହାକୁ ବା ହୁଏ ସେ ନିଜ ଜୀବନ ହାରିଦେବେ। ଏବେ ତମେ କୁହ, ମୋ ପାଇଁ ମୋ ଜନ୍ମ ଦେଇଥିବା ବାପା ବଡ଼ ନା ତମେ ବଡ଼? ସେଦିନ ମୋ ବାପା ମୋ ସହିତ ଯାହା କରିଥିଲେ ତମେ ଆଜି ଏମାନଙ୍କ ସହିତ ସେୟା କରୁଛ।
ସିନେମାରେ ତ ହିରୋ ହେଇପାରିଲିନି, ହେଲେ ତମମାନଙ୍କ ଲାଇଫରେ ହିରୋ ହେଇପାରିବି।
ଭୁଲେଇ ଦେ ସବୁ କିଛି ମତେ, ତୁ ତୋ ପ୍ରେମରେ।